ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ଚୈତ୍ର ନବରାତ୍ରିର ମହାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆରମ୍ଭ। ପ୍ରକାଶ ପାଇଲା 2023 ମସିହା ସିଭିଲ୍ ସର୍ଭିସ୍ ମେନ୍ ପରୀକ୍ଷା ଫଳ। ଦ୍ୱିତୀୟ ର୍ୟାଙ୍କ ହାସଲ କଲେ ଓଡ଼ିଶାର ଅନିମେଶ ପ୍ରଧାନ। ଆଉ 21 ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା। ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଅପରାହ୍ନ 2:30 ସୁଦ୍ଧା 6 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଚୈତ୍ର ନବରାତ୍ରିର ଆଜି ମହାଷ୍ଟମୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ଗାଷ୍ଟମୀର ଅଭୀଷ୍ଟଦେବୀ ମା ମହାଗୌରୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦିଅନ୍ତୁ। ପବିତ୍ର ମହାଷ୍ଟମୀରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟପାଳ ରଘୁବର ଦାସ ସୋସିଆଲ ମିଡିଆ ଏକ୍ସରେ ମା'ଙ୍କ ନିକଟରେ ଜନସାଧାରଣଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମହାଦେବଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ, ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ସାମାଜିକ ଗଣମାଧ୍ୟମ ଏକ୍ସରେ ଶୁଭେଚ୍ଛା ଜଣାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଅଶୋକାଷ୍ଟମୀ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ସମସ୍ତଙ୍କ କଲ୍ୟାଣ କାମନା କରିଛନ୍ତି। ପବିତ୍ର ଅଶୋକାଷ୍ଟମୀରେ ଆଜି ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣାରଥ ଆରମ୍ଭ ହୋଇଛି। ପ୍ରଭୁ ଶ୍ରୀ ଲିଙ୍ଗରାଜ ସାଙ୍ଗରେ ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀଙ୍କୁ ଧରି ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ରଥଟଣା ପାଇଁ ମଧ୍ୟାହ୍ନ 12:30 ପହଣ୍ଡି ନୀତି ସମ୍ପନ୍ନ ହୋଇଛି। ଅପରାହ୍ନ 3:30 ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଗତକାଲି ରାତିରେ ରଥଖଳାରେ ଥିବା ରଥ ପ୍ରତିଷ୍ଠା କାର୍ଯ୍ୟ ବିଧି ମୁତାବକ ସମ୍ପନ୍ନ ହୋଇଛି। ରଥ ପ୍ରତିଷ୍ଠା ପାଇଁ ମରିଚିକୁଣ୍ଡରୁ 2 କଳସ ପାଣି ରଥଖଳାକୁ ଅଣାଯାଇଥିଲା। ରଥଖଳା ପରିସରରେ ଥିବା ବେଦୀରେ ପୁରୀ ମହାରାଜାଙ୍କ ନିର୍ଦ୍ଦେଶରେ ଆସିଥିବା ପୁରୀ ରାଜଗୁରୁ ଏବଂ ମନ୍ଦିର ପୁରୋହିତ ମନୋରଞ୍ଜନ ଦାସଙ୍କ ସହ କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର 18 ଜଣ ସେବାୟତ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ 2023 ପ୍ରଶାସନିକ ସେବା ମୁଖ୍ୟ ପରୀକ୍ଷା ସିଭିଲ୍ ସର୍ଭିସ୍ ମେନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 1016 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ତାଲିକାର ପ୍ରଥମ 10 ଜଣଙ୍କ ମଧ୍ୟରୁ ଆଦିତ୍ୟ ଶ୍ରୀବାସ୍ତବ ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶାର ଅନିମେଶ ପ୍ରଧାନ ଦ୍ୱିତୀୟ ର୍ୟାଙ୍କରେ ଅଛନ୍ତି। ସେହିପରି ଦୋନୁରୁ ଅନନ୍ୟା ରେଡ୍ଡି ତୃତୀୟ, ପିକେ ସିଦ୍ଧାର୍ଥ ରାମକୁମାର ଚତୁର୍ଥ, ରୋହାନୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ଆଜି ଆଉ 21 ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରାଉରକେଲାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଟିକେଟ୍ ମିଳିଛି। ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ଜଗତସିଂହପୁରରୁ ଅମରେନ୍ଦ୍ର ଦାସ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଅପରପକ୍ଷେ ଦଳ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା 112 ପ୍ରାର୍ଥୀଙ୍କ ମଧ୍ୟରୁ 2 ଜଣଙ୍କୁ ପରିବର୍ତ୍ତନ କରିଛି। ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କ ବଦଳରେ ସୁରମା ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ଟିକେଟ୍ ମିଳିଛି। 2 ପର୍ଯ୍ୟାୟରେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ 131 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାର ପୁରସ୍ତମପୁର ନିକଟ ରତ୍ନଗିରି ପାହାଡ଼ରେ ଅବସ୍ଥିତ ମା' ତାରାତାରିଣୀ ଆଜି ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାରରେ ମା' ଦୁର୍ଗା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମଧ୍ୟରାତ୍ରି ପ୍ରାୟ 1:30 ମନ୍ଦିର ଦ୍ୱାର ଫିଟାଯାଇ ପରମ୍ପରା ଅନୁଯାୟୀ ମଙ୍ଗଳ ଆଳତୀ, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ, ବାଳଭୋଗ ଆଦି ନୀତିକାନ୍ତି ସରିବା ପରେ ମା' ତାରାତାରିଣୀ ଦୁଇ ଭଉଣୀଙ୍କୁ ମା' ଦୁର୍ଗାଙ୍କ ବେଶରେ ସଜାଯାଇଥିଲା। 4:30 ସାହାଣ ମେଳା ହେବା ପରେ ଲକ୍ଷାଧିକ ଭକ୍ତ ମାନସିକଧାରୀ ମା' ତାରାତାରିଣୀଙ୍କୁ ମା' ଦୁର୍ଗା ବେଶରେ ଦର୍ଶନ କରିଥିଲେ। ଚୈତ୍ର ମଙ୍ଗଳବାରରେ ରାଜ୍ୟର ଅନ୍ୟାନ୍ୟ ଦେବୀପୀଠଗୁଡ଼ିକରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ପ୍ରସ୍ତୁତି ବୈଠକ 11:00 ପୁରୀ ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ, ଶ୍ରୀଗୁଣ୍ଡିଚା ଦିନ ଠିକ୍ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା, ଆଇନ ଶୃଙ୍ଖଳା, ମହାପ୍ରସାଦ ବ୍ୟବସ୍ଥା, ବାହୁଡ଼ା, ସୁନାବେଶ, ନୀଳାଦ୍ରି ବିଜୟ ଆଦି ପ୍ରସଙ୍ଗ ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିଲା। ନୟାଗଡ଼ ଏସ୍ପି ରାହୁଲ ଜୈନ, ବରିଷ୍ଠ ପୁଲିସ୍ ଅଧିକାରୀ, କେନ୍ଦ୍ରୀୟ ସୁରକ୍ଷା ବଳ ଅଧିକାରୀ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ସମ୍ପର୍କିତ ସମୀକ୍ଷା କରିଛନ୍ତି। ସିସିଟିଭି ବ୍ୟବସ୍ଥା, ପାରିପାର୍ଶ୍ୱିକ ଅବସ୍ଥା, ନିର୍ବାଚନ ପରେ ଗଣତି ହେବାକୁ ଥିବା କୋଠରୀ ପରିଦର୍ଶନ କରିବା ସହ ସ୍ଥିତି ଯାଞ୍ଚ କରିଛନ୍ତି। ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସଦାଦେବ ସିଂଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରାଯିବ ତାହା ଉପରେ ଆଲୋଚନା କରିଛନ୍ତି। ଯାଜପୁର ଜିଲ୍ଲା ବାରବାଟୀ ନିକଟରେ ଓଭରବ୍ରିଜ୍ ବସ୍ ଦୁର୍ଘଟଣାରେ ଗତକାଲି ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଆଜି ଚତୁର୍ଥ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ଜଣକ ମେଦିନାପୁର ଅଞ୍ଚଳର ମନୋଜ ଘୋଷ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା 40 ଜଣ ଯାତ୍ରୀଙ୍କର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଏହି ଘଟଣାରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ମୃତ ଯାତ୍ରୀଙ୍କର ପରିବାରକୁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁପଙ୍କାମୂଳକ ସହାୟତା ଘୋଷଣା କରିବା ସହ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାର ନିକଟରେ ପୁରୀରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ 25 ଫୁଟ ଓଭରବ୍ରିଜ୍ ଉପରୁ ତଳକୁ ଖସିପଡ଼ିଥିଲା। ମାଟ୍ରିକ୍ ପରୀକ୍ଷା ସାର୍ଟିଫିକେଟ୍ ପ୍ରସ୍ତୁତି ପୂର୍ବରୁ ପରୀକ୍ଷାର୍ଥୀମାନଙ୍କର ନାମ, ପିତାମାତାଙ୍କ ନାମ, ଜନ୍ମ ତାରିଖ ଆଦି ତଥ୍ୟର ତ୍ରୁଟି ସଂଶୋଧନ କରାଇବା ନେଇ ଆଜି ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ କୁହାଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକମାନେ ପରୀକ୍ଷାର୍ଥୀମାନଙ୍କର ତଥ୍ୟକୁ ବୋର୍ଡ କାର୍ଯ୍ୟାଳୟରେ ଖୋଲାଯାଇଥିବା ତ୍ରୁଟି ସଂଶୋଧନ କ୍ୟାମ୍ପରେ ଦାଖଲ କରିପାରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କୁହାଯିବା ସହିତ ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନସାଧାରଣଙ୍କୁ ସହଜରେ ନିର୍ବାଚନ ସମ୍ପର୍କିତ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ ରୂପାନ୍ତରୀକରଣ କରାଯାଇଛି। ଏହାକୁ ଲୋକାର୍ପଣ କରି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଏହି ୱେବ୍ସାଇଟ୍ ମୁକ୍ତ, ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଭୋଟରମାନେ ଏହି ୱେବ୍ସାଇଟ୍ରୁ ଭୋଟର ତାଲିକା, ଅନ୍ଲାଇନ୍ ଆବେଦନ, ଭୋଟର ତାଲିକାରେ ନାମ ଖୋଜିବା, ବୁଥ୍ ତାଲିକା, ଲୋକସଭା ବିଧାନସଭା କ୍ଷେତ୍ର ଏବଂ ପୂର୍ବ ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିବେ। ଆସନ୍ତା ସାଧାରଣ ନିର୍ବାଚନରେ ଭୋଟରମାନେ ସଚେତନ ହୋଇ ମତଦାନ କେନ୍ଦ୍ରକୁ କିପରି ଅଧିକ ସଂଖ୍ୟାରେ ଆସିବେ ସେଥିନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ଉଦ୍ୟମ କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲାସ୍ତରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ୍ ଓ ଡିବେଟ୍ ପ୍ରତିଯୋଗିତା ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରଦ୍ଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଚଳିତ ବର୍ଷ ରାଜ୍ୟରେ ନିଆଁଟିଆ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉପକୂଳ ଓଡ଼ିଶାରେ ନିଆଁଟିଆ ବର୍ଷା ହେବାକୁ ଥିବାବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହେବ ବୋଲି କୁହାଯାଇଛି। ସାରା ଦେଶରେ 106% ବର୍ଷା ସମ୍ଭାବନା ରହିଥିବାବେଳେ ମୌସୁମୀ ବାୟୁ ଆଗମନର ଦ୍ୱିତୀୟାର୍ଦ୍ଧରେ ଲାନିନା ପ୍ରଭାବରେ ଦେଶରେ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର 6 ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା 41.9 ଡିଗ୍ରୀ ସେଲ୍ସିୟସ୍ ଥିବା ରେକର୍ଡ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଚାନ୍ଦବାଲିରେ 41.6, ଝାରସୁଗୁଡ଼ାରେ 41.4, ବାଲେଶ୍ୱରରେ 40.5, ସମ୍ବଲପୁରରେ 40.3 ଏବଂ କେନ୍ଦୁଝରରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଥିବା ରେକର୍ଡ କରାଯାଇଛି। ଆଜି ଅପରାହ୍ନରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ସ୍କୁଲ୍ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରତ୍ୟେକ ଦିନ 2 ଟି କ୍ଲାସ୍ ପଢ଼ାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ରେ ଅଭିଜ୍ଞ ଶିକ୍ଷକ ଥିବା ସତ୍ତ୍ୱେ ଠିକ୍ ଭାବେ ପାଠ ପଢ଼ାଯାଉନଥିବା ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଚୈତ୍ର ନବରାତ୍ରିର ମହାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆରମ୍ଭ। ପ୍ରକାଶ ପାଇଲା 2023 ମସିହା ସିଭିଲ୍ ସର୍ଭିସ୍ ମେନ୍ ପରୀକ୍ଷା ଫଳ। ଦ୍ୱିତୀୟ ର୍ୟାଙ୍କ୍ ହାସଲ କଲେ ଓଡ଼ିଶାର ଅନିମେଷ ପ୍ରଧାନ। ଆଉ 21 ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା। ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅପରାହ୍ନ 2:30 ସୁଦ୍ଧା 6 ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ। ସମ୍ବାଦ ଶେଷ ହେଲା।